ଆପଣ ଆଡଭେଣ୍ଟିଷ୍ଟ ଫଲ୍ ରେଡିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।
ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ପୁଣ୍ୟ
ଆମ ଠିକଣା ଆଡଭେଣ୍ଟିଷ୍ଟ ମିଡିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ ଯେକୌଣସି ଆଣ୍ଡ୍ରଏଡ୍ ଫୋନ, ସ୍ମାର୍ଟଫୋନ, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଠିକ୍ ସମୟରେ ଭବିଷ୍ୟତବାଣୀ ନିଯୁକ୍ତ ପ୍ରକାଶ ପାଇଲା ଭାଗ ଦୁଇ। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଜମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଠିକ୍ ସମୟରେ ଭବିଷ୍ୟତବାଣୀ ନିଯୁକ୍ତି ପ୍ରକାଶ ପାଇଲା ଭାଗ ଏକ। ଗତକାଲି ଆମେ ଆଲୋଚନା କରିସାରିଛେ ଯେଉଁଥିରେ 2300 ବର୍ଷ ମଧ୍ୟରୁ ବର୍ଷ ବିଷୟରେ ଆମେ ଆଲୋଚନା କରିଛୁ। ଚାଲନ୍ତୁ ସେହି ଆଲୋଚନାକୁ ଆମେ ଆଗକୁ ବଢ଼େଇବା। 2300 ବର୍ଷ ମଧ୍ୟରୁ କେତେଜଣ ଦାନିଏଲଙ୍କ ଲୋକ ଯୁହୁଦୀ ଏବଂ ସେମାନଙ୍କ ରାଜଧାନୀ ଜେରୁସାଲମ୍, ଯାହାକି ଦାନିଏଲ 9:24 ସ୍ଥିର କରିବେ ବା କିମ୍ବା ବଣ୍ଟନ କରିବେ ବୋଲି କୁହାଯାଇଛି, ତାହେଲେ ଚାଲନ୍ତୁ ଏହା କ'ଣ ଆମେ ଦେଖିବା। ବନ୍ଧୁ, 70 ସପ୍ତାହ ଯୁହୁଦୀମାନଙ୍କ ପାଇଁ ସ୍ଥିର ହେଲା। ଏହି 70 ଭବିଷ୍ୟତବାଣୀ ସପ୍ତାହ 490 ଆକ୍ଷରିକ ବର୍ଷ ସହିତ ସମାନ, ଯାହାକି 2300 ବର୍ଷ ମଧ୍ୟରେ 70 ସପ୍ତାହ, ଯାହାକି 490 ବର୍ଷ ଯୁହୁଦୀମାନଙ୍କ ପରେ ହେଲା। ଈଶ୍ୱରଙ୍କ ଲୋକମାନେ ଶୀଘ୍ର ମେଢ଼ ପରିସରରୁ ବନ୍ଧିତ୍ୱରୁ ଫେରି ଆସିବେ ଏବଂ ଈଶ୍ୱର 2300 ବର୍ଷରୁ 490 ବର୍ଷ ତାଙ୍କ ମନୋନୀତ ଲୋକଙ୍କୁ ତାଙ୍କ ଅନୁତାପ ଏବଂ ସେବା କରିବାର ଅନ୍ୟ ଏକ ସୁଯୋଗ ଭାବରେ ବଣ୍ଟନ କରିବେ, ଯାହାକି 2300 ବର୍ଷରୁ 490 ବର୍ଷ। ବନ୍ଧୁ, ତାହେଲେ 2300 ବର୍ଷ ମଧ୍ୟରୁ ଯାହା ଆମେ ଦେଖିଲୁ 490 ବର୍ଷ ଭବିଷ୍ୟତବାଣୀ, ଯାହାକି ଦାନିଏଲ 9:25 ପାଇଁ କେଉଁ ଘଟଣା ଏବଂ ତାରିଖ ଆରମ୍ଭ ହେବ? ବନ୍ଧୁ, ପାର୍ସି ରାଜା ଆଟୋଟ୍ରେକ୍ସ ଈଶ୍ୱରଙ୍କ ଲୋକଙ୍କୁ, ଯେଉଁମାନେ ମେଡ଼ୋ ପାର୍ସିଆର ବନ୍ଦୀ ହୋଇଥିଲେ, ସେମାନଙ୍କୁ ଜେରୁସାଲମକୁ ଫେରିବା ସହ ସହରକୁ ପୁନଃନିର୍ମାଣ କରିବାକୁ ଅନୁମତି ଦେଇଥିଲେ, ଯାହା ଆମେ ଦେଖୁଅଛୁ ଏଜ୍ରା ଅଧ୍ୟାୟ 7, ଯାହା ଆମେ ସେଠି ଦେଖୁଛୁ 457 ଖ୍ରୀଷ୍ଟାବ୍ଦରେ ହୋଇଅଛି। ରାଜାଙ୍କ ସପ୍ତମ ବର୍ଷ, ଯାହା ପଦ 7 ପ୍ରକାଶିତ ହୋଇଥିଲା ଏବଂ 17 ଏହା କାର୍ଯ୍ୟକାରୀ ହୋଇଥିଲା। ଆଟୋଟ୍ରାକ୍ସ 464 ଖ୍ରୀଷ୍ଟାବ୍ଦରେ ତାଙ୍କ ରାଜତ୍ୱ ଆରମ୍ଭ କରିଥିଲେ। ତାହେଲେ ଦୂତ କହିଛନ୍ତି ଯେ 457 ଭବିଷ୍ୟତବାଣୀ ସପ୍ତାହ କିମ୍ବା 483 ଆକ୍ଷରିକ ବର୍ଷ
ଯାହାକି 69 × 7 ଯୁକ୍ତ 443 ଯାହାକି 457 BCରେ ଯୋଡ଼ି ହୋଇ ଖ୍ରୀଷ୍ଟଙ୍କ ନିକଟରେ ପହଞ୍ଚିବ, ଯାହା ଦାନିଏଲ 9:25 ଆମେ ଏହା ଦେଖୁଅଛୁ। ହଁ, ଗାନନିକ ଗଣନା ଦର୍ଶାଏ ଯେ 457 BC ପତନରୁ 483 ବର୍ଷ ଆଗକୁ ବଢ଼ିବା ବିଜ୍ଞାପନର ପତନରେ ପହଞ୍ଚେ। ଟିପ୍ପଣୀ, କୌଣସି ବର୍ଷ ନାହିଁ। ଖ୍ରୀଷ୍ଟ ଶବ୍ଦ ଅଭିଷିକ୍ତର ଅର୍ଥ ଅନୁଭୁକ୍ତ କରେ, ଯାହାକି ଜହନ 1:41 ଆମେ ଦେଖୁଅଛୁ। ଯୀଶୁ ବାପ୍ତିସ୍ମର ପବିତ୍ର ଆତ୍ମା ପ୍ରେରିତ 10:38 ଆମେ ଦେଖୁଅଛୁ, ଅଭିଷିକ୍ତ ହୋଇଥିଲେ ବୋଲି ଲୁକ 3:21-22 ଆମେ ଦେଖୁଛୁ। ତାଙ୍କର ଅଭିଷେକ ସମୟ କାଇରସଙ୍କ ଶାସନ 15 ବର୍ଷରେ ହୋଇଥିଲା ବୋଲି ଆମେ ଦେଖୁଛୁ ଲୁକ 3:1, ଯାହା ଜୀବନ ଥିଲା 27। ଏବଂ ଭାବିବା ଯେ ଭବିଷ୍ୟତବାଣୀ 500 ବର୍ଷରୁ ଅଧିକ ପୂର୍ବରୁ କରାଯାଇଥିଲା। ତାପରେ ଯୀଶୁ ପ୍ରଚାର କରିବାକୁ ଲାଗିଲେ ଯେ ସମୟ ପୂର୍ଣ୍ଣ ହୋଇଅଛି, ଏପରି ସେ ଭବିଷ୍ୟତବାଣୀକୁ ନିଶ୍ଚିତ କଲେ, ଯାହାକି ଆମେ Mark 1:14-15 Galatians 4:4 ଆମେ ଦେଖୁଅଛୁ। ତେଣୁ ଯୀଶୁଙ୍କ ପ୍ରକୃତରେ 2300 ବର୍ଷ ଭବିଷ୍ୟତବାଣୀକୁ ସ୍ପଷ୍ଟ ଭାବରେ ଦର୍ଶାଇ ତାଙ୍କର ସେବା ଆରମ୍ଭ କରିଥିଲେ ବୋଲି ଆମେ ଦେଖୁଅଛୁ। ଏହା ଗୁରୁତ୍ୱପୂର୍ଣ୍ଣ ଏବଂ ସଠିକତା ଉପରେ ଗୁରୁତ୍ୱରୋପ କରିଥିଲେ। ଏହା ଚମତ୍କାର ଏବଂ ରୋମାଞ୍ଚକର ପ୍ରମାଣ ଯେ ବାଇବଲ ଅନୁପ୍ରତିତ ହୋଇଛି। ଯୀଶୁ ହେଉଛନ୍ତି ଖ୍ରୀଷ୍ଟ। 2300 ବର୍ଷ 490 ବର୍ଷର ଭବିଷ୍ୟତବାଣୀର ଥିବା ଅନ୍ୟ ସମସ୍ତ ତାରିଖ ବଦ୍ଧ ଅଟେ। କେଉଁ ଦୃଢ଼ ମୂଳ ଦୁଆ ଯାହା ଉପରେ ନିର୍ମାଣ କରାଯିବ। ବନ୍ଧୁ, ଆମ୍ଭେ ବର୍ତ୍ତମାନ 490 ବର୍ଷର ଭବିଷ୍ୟତବାଣୀର 443 ବର୍ଷ ବିଷୟରେ ବିଚାର କରୁଛୁ। ଗୋଟିଏ ଭବିଷ୍ୟତବାଣୀ ସପ୍ତାହ ଅଛି, 7 ଆକ୍ଷରିକ ବର୍ଷ ବାକି ଅଛି, ଯାହା ଦାନିଏଲ 9:26-27 ପରବର୍ତ୍ତୀ ଏବଂ କେବେ କ'ଣ ହୁଏ ତାହା ବିଷୟରେ ଆମେ ଦେଖୁଛୁ। ବନ୍ଧୁ, ଯୀଶୁଙ୍କୁ କାଟି ଦିଆଗଲା କିମ୍ବା ସପ୍ତାହ ମଧ୍ୟ ଭାବରେ କୃଷରେ ଚଢ଼େଇ ଦିଆଗଲା, ଯାହା ତାଙ୍କ ଅଭିଷେକ ହେବାର 3.5 ବର୍ଷ ପରେ କିମ୍ବା ବିଜ୍ଞାପନର 31 AD। ଦୟାକରି ଧ୍ୟାନ ଦିଅନ୍ତୁ ଯେ ସୁସମାଚାର 26 ପଦରେ ପ୍ରକାଶିତ ହୋଇଛି, ପରେ 60 ସପ୍ତାହ ଖ୍ରୀଷ୍ଟଟି କଟିଯିବେ, କିନ୍ତୁ ନିଜ ପାଇଁ ନୁହେଁ। ନା, ଈଶ୍ୱରଙ୍କୁ ପ୍ରଶଂସା କର। ଯେତେବେଳେ ଯୀଶୁ କାଟି ଦିଆଗଲା ତାହା ନିଜ ପାଇଁ ନୁହେଁ, ଯିଏ କୌଣସି ପାପ କରିନାହିଁ, ଯାହାକି 1 ପେତର 2:22 ମାନେ ଯେଉଁ କଟିଯିବାର ନିଜ ପାଇଁ ନୁହେଁ, ଆମ ପାଇଁ, ଯେହେତୁ ଆମେ ପାପ କରିଅଛୁ, ଆମମାନଙ୍କ ପାଇଁ ସେଇ ଯେଉଁ ପରମେଶ୍ୱର ନିଜକୁ ପ୍ରାଣଦାନ ଦେଲେ। ଯେହେତୁ 1 ପେତର 2:22 ଆମେ ଦେଖୁଛୁ ସେ କୌଣସି ପାପ କରିନାହାନ୍ତି, ଯେହେତୁ ବାଇବଲରେ ବି କହୁଅଛି ପାପର ବେତନ ହେଉଛି ମୃତ୍ୟୁ, ଆମେ ସେହି ସ୍ଥାନରେ ମୃତ୍ୟୁ ହେବାର ଥିଲା, ମାତ୍ର ଯୀଶୁ ବର୍ତ୍ତମାନ ମୃତ୍ୟୁ ହେଉଛନ୍ତି, ମାନେ ମରଣ ନିଜକୁ ସେହି ମୃତ୍ୟୁକୁ ସମର୍ପଣ କରିଛନ୍ତି। ଆମ ପାପ ପାଇଁ କୃଷରେ ଚଢ଼ିଲେ, ଆମ ପାପ ପାଇଁ, ତାଙ୍କ ପାପ ପାଇଁ ନୁହେଁ, ଆମେ ପାପ କରିଥିଲୁ, ଆମ ପାପ ପାଇଁ ଯୀଶୁ ଖ୍ରୀଷ୍ଟ କୃଷରେ ଚଢ଼ିଲେ। କେବେ ଏଇ ଯେଉଁ ମଧ୍ୟ ସପ୍ତାହ ଯେଉଁଟା ଆମେ ଦେଖୁଛୁ, 60 ସପ୍ତାହ ଖ୍ରୀଷ୍ଟ କଟିଯିବେ ବୋଲି, ସେଇଠି ଆମେ ଦେଖୁଛୁ 1 କରିନ୍ଥୀ 15:3 ଆଉ Isaiah 53:3 ଆମେ ଦେଖୁଛୁ, ଆମକୁ ପାପରୁ ରକ୍ଷା କରିବା ପାଇଁ ଯୀଶୁ ସ୍ନେହପୂର୍ଣ୍ଣ ଏବଂ ସ୍ୱେଚ୍ଛା ଭାବରେ ତାଙ୍କ ଜୀବନ ଉତ୍ସର୍ଗ କଲେ। ହାଲେଲୁୟା, କି ତ୍ରାଣକର୍ତ୍ତା ଯୀଶୁଙ୍କୁ ପ୍ରାୟଚିତ ବଳିଦାନ ଦେଉଛନ୍ତି, ଦାନିଏଲ 8:9 ଆମେ ଦେଖୁଅଛୁ। ବନ୍ଧୁ, ଯେହେତୁ 3.5 ବର୍ଷ ପରେ ଯୀଶୁ ମରିଗଲେ ସେ କିପରି ଅନେକଙ୍କ ସହିତ ଚୁକ୍ତି ସମସ୍ତ 7 ବର୍ଷ ପାଇଁ ନିଶ୍ଚିତ କରିପାରିବେ, ଯେପରି ଦାନିଏଲ 9:27 ଭବିଷ୍ୟତବାଣୀ କରାଯାଇଛି। ହଁ ବନ୍ଧୁ, ଲୋକମାନଙ୍କୁ ପାପରୁ ରକ୍ଷା କରିବା ପାଇଁ ଚୁକ୍ତି ହେଉଛି ତାଙ୍କର ଆଶୀର୍ବାଦର ଚୁକ୍ତି, ଯାହା ଆମେ ଦେଖୁଅଛୁ 10:16-17। ସେଢ଼େ 3 ବର୍ଷର ତାଙ୍କର ସେବା ସମାପ୍ତ ହେବା ପରେ ଯୀଶୁ ନିଜ ଶିଷ୍ୟମାନଙ୍କ ମଧ୍ୟରେ ଚୁକ୍ତି ନିଶ୍ଚିତ କଲେ। 2:3 ସେ ସେମାନଙ୍କୁ ପ୍ରଥମେ ଯିହୁଦୀ ରାଷ୍ଟ୍ରଙ୍କୁ ପଠାଇଲେ। କାହାକୁ? ଯିହୁଦୀ ରାଷ୍ଟ୍ରମାନଙ୍କୁ ପଠାଇଲେ, 10:5-6। କାରଣ ତାଙ୍କର ମନୋନୀତ ଲୋକମାନଙ୍କର ଏକ ଦେଶ ଭାବରେ ଅନୁତାପ କରିବାର 490 ବର୍ଷର ସୁଯୋଗକୁ 3.5 ବର୍ଷ ବାକି ରହିଲା, ଯେଉଁ 490 ବର୍ଷରୁ 3.5 ବର୍ଷ ରଖି ରହିଲା। ବନ୍ଧୁ, ତାହେଲେ ଯେତେବେଳେ ଯିହୁଦୀ ରାଷ୍ଟ୍ର ପାଇଁ 490 ବର୍ଷର ଅନ୍ତିମ ସୁଯୋଗ ବିଜ୍ଞାପନ 23ର ପତନରେ ସମାପ୍ତ ହେଲା, ଶିଶୁମାନେ କ'ଣ କଲେ? ସେମାନେ ବିଶ୍ୱର ଅନ୍ୟ ଲୋକ ଏବଂ ରାଷ୍ଟ୍ରମାନଙ୍କୁ ସୁସମାଚାର ପ୍ରଚାର କରିବାର ଆରମ୍ଭ କଲେ, ଯାହା ଆମେ ପ୍ରେରିତ 13:46 ପାଉଛୁ। ସେହି ସମୟରେ ଷ୍ଟିଫନ୍ ଜଣେ ଧାର୍ମିକ ଡିକନ୍ ଥିଲେ। ବିଜ୍ଞାପନରେ ସର୍ବସାଧାରଣର ପ୍ରଥମ ପଥର ଫିଙ୍ଗି ତାକୁ ହତ୍ୟା କରୁଥିଲେ, ଆମେ ଦେଖୁଛୁ। ସେହି ଦିନଠାରୁ ଯିହୁଦୀମାନେ, କାରଣ ସେମାନେ ଏକତ୍ରିତ ଭାବରେ ଯୀଶୁ ଏବଂ ଈଶ୍ୱରଙ୍କ ଯୋଜନାକୁ ପ୍ରତ୍ୟାଖ୍ୟାନ କଲେ ବୋଲି ଆମେ ଦେଖୁଅଛୁ, ସେମାନେ ଆଉ ଈଶ୍ୱରଙ୍କ ମନୋନୀତ ଲୋକ କିମ୍ବା ଜାତି ହୋଇପାରିବେ ନାହିଁ। ଏହା ପରିବର୍ତ୍ତେ ଈଶ୍ୱର ବର୍ତ୍ତମାନ ସମସ୍ତ ଜାତିର ଲୋକଙ୍କୁ ଗଣନା କରନ୍ତି, ଯେଉଁମାନେ ତାଙ୍କୁ ଆଧ୍ୟାତ୍ମିକ ଯିହୁଦୀ ଭାବରେ ଗ୍ରହଣ କରନ୍ତି ଏବଂ ସେବା କରନ୍ତି, ସେମାନେ ତାଙ୍କର ମନୋନୀତ ଲୋକ ହୋଇଛନ୍ତି। ପ୍ରତିଜ୍ଞା ଅନୁଯାୟୀ ଉତ୍ତରାଧିକାରୀ, ଯାହାକି ଗାଲାତି 3:27-29 ପର୍ଯ୍ୟନ୍ତ ପଢ଼ିବା, ଏହିପରି ଆମେ ପାଉଅଛୁ, ଆଧ୍ୟାତ୍ମିକ ଯିହୁଦୀମାନେ ଅବଶ୍ୟ ଯିହୁଦୀ ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି। ଯେଉଁମାନେ ବ୍ୟକ୍ତିଗତ ଭାବରେ ଯୀଶୁଙ୍କୁ ଗ୍ରହଣ କରନ୍ତି ଏବଂ ସେବା କରନ୍ତି, ସେମାନଙ୍କୁ ଅନନ୍ତ ଜୀବନ ପରମେଶ୍ୱର ଦିଅନ୍ତି ବୋଲି ରୋମିଓ 2:28-29 ଆମେ ଦେଖୁଅଛୁ। ତାହେଲେ 2300 ବର୍ଷ, ଯାହାକି 13:30-34 ପରେ 2300 ବର୍ଷର ଭବିଷ୍ୟତବାଣୀର କେତେ ବର୍ଷ ରହିଲା? ଭବିଷ୍ୟତବାଣୀ ପାଇଁ ଶେଷ ତାରିଖ କ'ଣ? ସେହିଦିନ ଦୂତ କ'ଣ କହିବେ? ଦାନିଏଲ 8:10 ଆମେ ପାଉଛୁ। ବନ୍ଧୁ, ସେଠାରେ ଆମେ ଦେଖୁଛୁ 1810 ବର୍ଷ ବାକି ଥିଲା, 2300 - ଯଦି ବାହାର କରିଦେବା ଆମେ ପାଉଛୁ 490 ବର୍ଷ ଯୁକ୍ତ 1810 ବର୍ଷ। 2300 ବର୍ଷ ଠାରୁ ଯଦି ଆମେ 490 ବର୍ଷ ମାଇନସ୍ କରିବା, ଆମକୁ ମିଳୁଛି 1810 ବର୍ଷ। ଭବିଷ୍ୟତବାଣୀ ପାଇଁ ଶେଷ ତାରିଖ ହେଉଛି 1844। ବିଜ୍ଞାପନ 34:1810 ହେଉଛି 1844। ବୁଝିପାରିଲେ ବନ୍ଧୁ, ହଁ କି ନାହିଁ? ଯାହା 34:1810 ହେଉଛି 1844। ସ୍ୱର୍ଗଦୂତ କହିଛନ୍ତି ଯେ ସ୍ୱର୍ଗୀୟ ଧର୍ମଧାମ ସଫା ହେବ ବା ମନ୍ଦିର ସଫା ହେବ, ଅର୍ଥାତ୍ ସ୍ୱର୍ଗୀୟ ବିଚାର ଆରମ୍ଭ ହେବ। ବିଜ୍ଞାପନରେ ପାର୍ଥିବ ସେହି ଧର୍ମଧାମ ନଷ୍ଟ ହୋଇଯାଇଥିଲା। ଆମେ ଯାହା ପୂର୍ବେ ଆମେ ଆଲୋଚନା କରିଛୁ ଯେ ସ୍ୱର୍ଗୀୟ ପ୍ରାୟୋଚିତ ଦିବସ ଶେଷ ସମୟ ପାଇଁ ଧାର୍ଯ୍ୟ କରାଯାଇଥିଲା। ବର୍ତ୍ତମାନ ଆମେ ଜାଣୁ ଯେ ଆରମ୍ଭ ତାରିଖ 1810 844 ଈଶ୍ୱରଙ୍କ ଏହି ତାରିଖ ସ୍ଥିର କରିଛନ୍ତି। କୃଷ୍ଣଙ୍କ ଭଳି ଯୀଶୁଙ୍କ ଅଭିଷେକ ପାଇଁ ବିଜ୍ଞାପନ 27 ତାରିଖ ପରି ଏହା ବିଚିତ ଅଟେ। ଈଶ୍ୱରଙ୍କ ଶେଷ ସମୟର ଲୋକମାନେ ନିଶ୍ଚିତ ଭାବରେ ଏହା ଘୋଷଣା କରିବେ, ଯାହାକି ପ୍ରକାଶିତ ବାକ୍ୟ 14:6-7 ଆମେ ପାଉଅଛୁ। ଏହି ବିଚାରର ସବିଶେଷ ତଥ୍ୟ ଜାଣିବା ପରେ ଆପଣ ଆନନ୍ଦିତ ହେବେ। ନହଙ୍କ ସମୟରେ ଈଶ୍ୱର କହିଥିଲେ ଯେ ବନ୍ୟା ବିଚାର, ଯାହାକି 120 ବର୍ଷ ଘଟିବ ବୋଲି ଆଦି ପୁସ୍ତକ 6:3 ଆମେ ଦେଖୁଅଛୁ, ଏବଂ ଏହା ଘଟିଲା। ଦାନିଏଲ ସମୟରେ ଈଶ୍ୱର କହିଥିଲେ ଯେ ତାଙ୍କର ଶେଷ ସମୟର ବିଚାର 2300 ବର୍ଷ ମଧ୍ୟରେ ଆରମ୍ଭ ହେବ, ଦାନିଏଲ 8:14 ଆମେ ଦେଖୁଅଛୁ, ଏବଂ ଏହା ଘଟିଲା। ଈଶ୍ୱରଙ୍କ ଶେଷ ସମୟ ବିଚାର 1844 ପରଠାରୁ ଅଧିବେଶନ ଚାଲିଅଛି, ବର୍ତ୍ତମାନ ସେହି ଅଧିବେଶନ ଚାଲିଅଛି, ବିଚାର ସମୟ ଚାଲିଅଛି। ସେହି ବିଚାର ସମୟରେ ହୋଇପାରେ ଆପଣଙ୍କ ନାମ ଆସିପାରେ, ମୋର ନାମ ଆସିପାରେ, କାହାର ନାମ ଆସିପାରେ ମୁଁ ଜାଣିପାରେ ନାହିଁ। ମାତ୍ର ଯଦି ଆପଣ ସେହି ପରମେଶ୍ୱରଙ୍କୁ ବିଶ୍ୱାସ କରୁଛନ୍ତି, ଗ୍ରହଣ କରିଛନ୍ତି, ତାଙ୍କ ବାକ୍ୟ ଅନୁସାରେ ଚାଲୁଛନ୍ତି, ତାଙ୍କ ଆଜ୍ଞାକୁ ପାଳନ କରୁଛନ୍ତି, ତାହେଲେ ସେ ବିଚାରିରେ ତୁମକୁ କିଛି ସେହି ବିଚାର ପାଇଁ ଆପଣ ଚିନ୍ତା କରିବାର ଆବଶ୍ୟକ ନାହିଁ, ଯେହେତୁ ପରମେଶ୍ୱର ତୁମ ପାଇଁ ମୋ ପାଇଁ ସେହି କୃଷରେ ରକ୍ତ ଢାଲି ପରିତ୍ରାଣ ଅନନ୍ତ ଜୀବନ ପ୍ରଦାନ କରିଛନ୍ତି। ତାହେଲେ ଚାଲନ୍ତୁ ସେହି ପରମେଶ୍ୱର ଯିଏକି ଆମମାନଙ୍କ ପାଇଁ ଅନନ୍ତ ଜୀବନ ଦେବା ପାଇଁ କୃଷରେ ନିଜ ଜୀବନ ଦାନ ଦେଲେ, ସେହି ଯୀଶୁଖ୍ରୀଷ୍ଟଙ୍କ ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନ ପ୍ରେମମୟ ଦୟାଳୁ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତ ଆମମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଯେଉଁ ବର୍ତ୍ତମାନ ଯେଉଁ ବିଚାରର ଚାଲିଅଛି, ସେହି ବିଚାର ପାଇଁ ଯେପରିକି ଆମେ ସେ ବିଚାର ସ୍ଥାନରେ ନ ଛିଡ଼ା ହେଉ, ସେଥିପାଇଁ ଆମମାନଙ୍କୁ ଆଶୀର୍ବାଦ କର। ତୁମ ସେହି ପଥ, ସେହି ମାର୍ଗଦର୍ଶନ ଯାହା ଆମେ ପାଉଅଛୁ ପ୍ରତିଦିନରେ, ସେହି ମାର୍ଗଦର୍ଶନ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଶକ୍ତିରେ ଜ୍ଞାନରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତ ଯୀଶୁଖ୍ରୀଷ୍ଟଙ୍କ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସ୍ୱର୍ଗଦୂତଙ୍କ ସହ ସହସ୍ର ଲୋକଙ୍କୁ ଏକାଠି କରିବା ପାଇଁ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুথিব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟେଜ୍ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଆଡଭେଣ୍ଟିଷ୍ଟ ଫଲ୍ ରେଡିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।